ଜାହ୍ନବୀର ଦେହଟା ଭୂତ ମାଡ଼ି ବସିଲା ଭଳି କମ୍ପି ଉଠିଲା। ଯେତେ ମନକୁ ସ୍ଥିର କଲେ ମନ କ'ଣ କିଛି କଥା ମାନେ, ବେଶୀ କରି ସେ ଭୂତଟା ସବାର ହୁଏ ଦ୍ୱିପ୍ରହରେ, ନହେଲେ ମଝି ରାତିରେ, ଯେତେବେଳେ ଝିଙ୍କାରି ଝିଁ ଝିଁ କରେ, ନହେଲେ ପେଚା କୁଁ କୁଁ କରି କାନ୍ଦୁଥାଏ। ନମସ୍କାର, ପିଣାପାଣି ମହାନ୍ତିଙ୍କର ଏକ ସୁନ୍ଦର କଳ୍ପ ଅଲିଖିତ ପୃଷ୍ଠ। ତେବେ ଆସନ୍ତୁ ଆରମ୍ଭ କରିବା ଅଲିଖିତ ପୃଷ୍ଠ। ଝରକା ଉପରେ ବସି ଆଣ୍ଠୁକୁ ଅଧା ଚାକି ସେ ଅନ୍ୟମନସ୍କ ହୋଇ ବାହାରକୁ ଅନେଇଥିଲା। ସାମ୍ନାରେ ଏଡ଼ିକି ଲମ୍ବା ପଡ଼ିଆଟା ଯେତେ ଅନେଇବ ଅନାଅ, ଖରା ହେଉ ବର୍ଷା ହେଉ କି ଜହ୍ନରାତି ହେଉ, ଆଖି ମୋଟେ ପଡ଼ିଆଟି କୁଆଡ଼େ ପହଞ୍ଚି ପାରିବ ନାହିଁ। ତେଙ୍କି ପୁଣି ଖାଁ ଖାଁ ଲାଗେ ସବୁଆଡ଼, ନା ଗଛଲତା, ନା ପୋଖରୀ ହୁଡ଼ା, ନା ଗାଈ ବଳଦର ଭିଡ଼ ଥାଏ ସେଠି, ଖାଲି ଖାଲି ନାଣ୍ଡିଆ, ଏପଟେ ସେପଟେ ଦୁଇ ଚାରିଟା ଚାକୁଣ୍ଡା ଓସ୍ତ ଗଛ, ତା ଆଗକୁ ନଳି ନଳି କିଆବଣ ଗୋହିରି, ଆଉ ତା ଆଗକୁ ମଶାଣୀ ପଦା। ବେଳେବେଳେ ରାତି ଅଧିକ ଜୁଇ ଜଳିବାର ସେ ଦେଖିଛି। ଝଡ଼ ବର୍ଷା ରାତିରେ ଡାହାଣୀ ତା ପାଟିରୁ ନିଆଁ ବାହାର କରି ଛୁଆ ଶିଖିବାର ସେ ଦେଖିଛି। ପୁଣି ବାବନା ଭୂତଟା ଦୁଇ ପ୍ରହରିଆ ଝାଇଁ ଖରାରେ ସଜନା ଗଛଟାକୁ ମଟ ମଟ କରି ଭାଙ୍ଗି ଦେଇ ଆଟୁ ଘର ଉପରେ ଦୁମ୍ ଦୁମ୍ ଚାଲିଯିବାର ଶବ୍ଦ ବି ସେ ଶୁଣିଛି। ଦେହ କେତେବେଳେ କାଠ ହୋଇଯାଏ ତ କେତେବେଳେ ଶିଶିରେ ଉଠେ, କାହାକୁ ଡାକି କ'ଣ କହିବ। ଘର ଭିତରେ କଣିକିଆ ହୋଇ କାଠ ସିନ୍ଦୁକଟା ତାକୁ ହିଁ ହାତ ମାରି ଦିନକୁ 10 ଥର ପରଖି ଶାଶୁ ବୁଢ଼ୀ ପଡ଼ିଛି। ଆଉ ଏ ଘରେ କିଏ ସବୁ ଥିଲେ ଆଖିରେ କେବେ ଜାନବେ କାହାକୁ ଦେଖିନି। ରାତି ପାହି ସକାଳ ହେଲେ ବାରି ପଛର ଗଡ଼ିଆ ବାରିକି ଲାଗି ଏଣୁ ତେଣୁ ଶାଗ କି ଲଙ୍କା ମରିଚ, ସେପଟକୁ ଚାଖଣ୍ଡେ ଜମିରେ କେବେ ଭେଣ୍ଡି ଦୁଇଟା କି ବାଇଗଣ କଷିଟେ, ଘର ମୁହଁରେ ବେକ ଉଞ୍ଚା ଚଉରା ତଳେ ଛିଡ଼ା ହୋଇ ସେ ଲୋଟେ ପାଣି ଉପରକୁ ପକାଇ ଦିଏ। ତୁଳସୀ ଗଛଟା ପାଣି ନ ପାଇ ମରି ଆସୁଛି। 4 ମାସ ସଂସାର ଭିତରେ ଏତିକି ସେ ଦାଣ୍ଡ ବାରି ଦେଖିଛି। ସାଇ ପଡ଼ିଶା ଯାଇନି କି ଅକାଳି ସକାଳେ ଏ ଘରକୁ କେହି ଆସନ୍ତି ନାହିଁ, କେମିତି ଭଲ ଆସିବେ ଯେ। ଜାହ୍ନବୀର ଦେହଟା ଭୂତ ମାଡ଼ି ବସିଲା ଭଳି କମ୍ପି ଉଠିଲା। ଯେତେ ମନକୁ ସ୍ଥିର କଲେ ମନ କ'ଣ କିଛି କଥା ମାନେ, ବେଶୀ କରି ସେ ଭୂତଟା ସବାର ହୁଏ ଦ୍ୱିପ୍ରହରେ, ନହେଲେ ମଝି ରାତିରେ, ଯେତେବେଳେ ଝିଙ୍କାରି ଝିଁ ଝିଁ କରେ, ନହେଲେ ପେଚା କୁଁ କୁଁ କରି କାନ୍ଦୁଥାଏ। ମୁଣ୍ଡରୁ ଖସିଯାଇଥିବା ଓଢ଼ଣାଟା ଟିକେ ଟାଣି ଆଣି ଜାହ୍ନବୀ ଝରକାର ରେଲିଂ ଧରି ଛିଡ଼ା ହେଲା। କାଲି ପରି ଦେଖାଯାଉଛି ସବୁ, ହେଇ ସେ ନାଲି କସ୍ତ ଶାଢ଼ୀଟା ଅଲଗୁଣରେ କଣିକିଆ ପଡ଼ି ଅଳନ୍ଧୁରେ ପୋତି ହୋଇଆସିଲାଣି। ଘର ଝାଡ଼ୁ କଲେ ବି କେଜଣେ ସେଇଟାକୁ ସଫା କରି ରଖିଦେବାକୁ ମନେ ପଡ଼ୁନି ତା'ର। ତା ସେପଟକୁ ଗଇଁଠାଳ କରିବା କନାଟା ସେମିତି ଝୁଲୁଛି। ଓହୋ, ଆଲୋ ବୋହୁ, ସେଇଠାରେ ଛିଡ଼ା ହୋଇ ସବୁବେଳେ ପଦାକୁ ଚାହିଁଛୁ କାହିଁକି ବା, କେତେ ମନା କଲିଣି, ତୁ ପଦାକୁ ଚାହା ନା, କେତେବେଳେ କେଉଁ କଥା, ଘରେ ଅଣ୍ଡିର ଛୁଆ ବୋଲି ପିମ୍ପୁଡ଼ିଟିଏ ନାହିଁ, ଜୁପା ମାଇ ପିଟା ଚରକାରେ ମୁହଁ ଦେଖେଇଲେ ଲୋକେ ତାକୁ କଦର୍ଥ କରିବେ ଲୋ। ଜାହ୍ନବୀ ଉତ୍ତର ଦେଲାନି, ମସିଣାଟା ଖୁସରି ଆଣି ତଳେ ପଡ଼ି ପଡ଼ିଲା। ବନ୍ଦ ଆଖିରୁ ଦିଧାର ଲୁହ ନିକିଡ଼ି ପଡ଼ିଲା ତା'ର। ନିଆଁ ଲାଗି ବୁଢ଼ି ମରୁନି କି ବଞ୍ଚୁନି, ଶୋଇଲୁଣି କି ଲୋ, ଆଙ୍ଗୁଠି ଗୁଡ଼ାକ ଧକ ଧକ ହେଉଛି, ଭଣ୍ଡାର ମାଉଁସ ଯେମିତିକି ଚୋବେଇ ଦେଇଯାଉଛି, ବୁଝିଲୁ ଲୋ, ହେଲା ଏବେ ତତେ ନିଦ ଆଉଛି, ଟିକେ ମନେ ରଖିଥା, କାଶୀ ସଞ୍ଜକୁ ହାଟ କରିବାକୁ ପଇସା ମାଗିବାକୁ ଆସିଲେ ତାକୁ କବିରାଜଠୁ ଦୀପାନ ଔଷଧ ଆଣିବାକୁ କହିବୁ, ତୁ କଥା କହିବୁନି ବା, ମୋତେ ମନେ ପକାଇଦେବୁ, କରେଟ ଦେଖିବ ଅଫିମ ସରିଲାଣି କି ନାହିଁ, ମୋତେ ଭଲ ନିଦ ଟିକେ ଆଖିକୁ ଆସନ୍ତା, ତତେ କେମିତି ଏତେ ନିଦ ହେଉଛି କିଲୋ ପୋଡ଼ା ମୁହିଁ। ଜାହ୍ନବୀ ତଥାପି ଜବାବ ଦେଲାନି, ନିଆଁରେ ଘିଅ ଢଳା ହେଲେ ହୁତ୍ ହୁତ୍ ଜଳିବା କଥା, ହେଲେ ସେ ଜଳି ଜଳି ଯେ ପାଉଁଶ ହୋଇଗଲାଣି। ପ୍ରତିଦିନ ସକାଳେ ଖରାବେଳେ କି ରାତି ଅଧରେ ପାଖାପାଖି ହେଲେ ଶାଶୁ ବୋହୂଙ୍କର ଏତିକି କଥା, କେବେ ସେ ହଁ ମାରେ, କେବେ ଚୁପ୍ ରହେ, ଆଉ କେବେ ଘରୁ ବାରଣ୍ଡାକୁ ଆସି କାନ୍ଥକୁ ଆଉଛି ଢୁଳେଇ ପଡ଼େ, ଲେଖାଯୋଖାରେ ଶାଶୁଙ୍କର ଦିଅର ହେବେ କାଶୀନାଥ, ଜାହ୍ନବୀର ଦାଦା ଶ୍ୱଶୁର। ମୁଣ୍ଡରେ ଓଢ଼ଣା ଦେଇ ଲୋଟା ପାଣି ଦିଏ, ଚା କରିଦିଏ, ଅତି ବେଶୀ ହେଲେ ଗିନାରେ ମୁଠେ ମୋଢ଼ି କି ଚୁଡ଼ା ହୁଡ଼ୁମ ଥୋଇଦିଏ। କବାଟ ଆଉଛି ଶାଶୁ ସଙ୍ଗରେ ସେ କ'ଣ କଥାବାର୍ତ୍ତା ହୁଅନ୍ତି, ଜମିଜମା ହିସାବ, ଫସଲ ଆଉ ବେଉଷଣ ଭାଗ ବଣ୍ଟା ବଣ୍ଟି ସବୁରେ ମାମଲା ବୁଝନ୍ତି ସେ। ଘରେ ଚାଉଳ, ମୁଗ, ଚୁଡ଼ା, ମୁଢ଼ି ଅଛି କି ନାହିଁ ବୁଝି ତା ବନ୍ଦୋବସ୍ତ କରିଯାଆନ୍ତି। ହାଟରୁ ଆଳୁ, ପିଆଜ କି କିରୋସିନି ପାନଗୁଆ ଆଣି ଫି ଥର ରଖିଦେଇଯାଆନ୍ତି। ମୁଣ୍ଡରେ ସବୁବେଳେ ସେ ଗାମୁଛଟା ଭିଡ଼ିଥାନ୍ତି। ଗାମୁଛାରୁ କେରାଏ ଖସିଗଲା ଭଳି ହୋଇ ଆଖି ଦୁଇଟା ଓ ନାକପୋଡ଼ା ଲୁଚି ଯାଇଥାଏ। ଜାହ୍ନବୀ ତାଙ୍କୁ ବାଟଘାଟରେ ଦେଖିଲେ ବି ଚିହ୍ନି ପାରିବନି। କ'ଣ ବା ଦରକାର ଅଛି? କାହା ସଙ୍ଗେ କଥା ନ କହିଲେ, କାହାକୁ ନ ଚିହ୍ନିଲେ, କୁଆଡ଼େ ନ କଲେ କି କେହି ନ ଆସିଲେ କେଉଁ ଜାହ୍ନବୀ ମରିଯାଉଛି ନା ବଞ୍ଚିଯାଉଛି? ବୁଢ଼ୀ ପୁଣି କାଶି ଉଠିଲା ଦୁଇଥର। କୁନ୍ଥେଇ କରି କହିଲା, ଆଲୋ ଗୋଟାଏ ପଟ ଭାଗ୍ୟ ତ, ଅନ୍ୟପଟେ ଧର୍ମ କରମ ଅର୍ଜନ ସବୁ। ନହେଲେ କ'ଣ ଧର୍ମ ନ କରିଥିଲି? ଉତ୍ସବରତ, ପୁଣ୍ୟତିଥି, ବାବାଜୀ, ଅତିଥି, ଅଭ୍ୟାଗତ ସବୁକିଛି ମାନିଥିଲି। କୁନା ବାପା ଜମି ପାଞ୍ଚ ଗୁଣ୍ଠ ଠାକୁରଙ୍କ ନାଁରେ ନୀତିଆନୀ ପାଇଁ ଖଞ୍ଜି ଦେଇଥିଲା। କୁନାକୁ ମାଷ୍ଟର ଦୁଇଟା ରଖି ପାଠ ପଢ଼େଇଲା। କେଉଁ ପାଞ୍ଚ ଖଣ୍ଡ ଗାଁରେ ଛୁଆଙ୍କ ପଢ଼ା ପାଇଁ କିଏ ଏମନ୍ତ ଖରଚ କରୁଛି ବା? ହଉ, ପେଟରେ ବିଦ୍ୟା ତ ଅଛି, ତାକୁ ତ ଆଉ ସରକାର, ପୋଲିସ କି ଗାଁ ବାଲା ଲୁଟି ନେବେ ନାହିଁ। ଦେଖିବି ଦେଖିବି, ରହ, ଯେତେ ଟଙ୍କା ଲାଗୁ ତାକୁ ମୁକୁଳେଇବି ମୁକୁଳେଇବି, ନହେଲେ ତୁ ମୋ ନାଁରେ କୁତା ପାଳିବୁ ଲୋ ପାଳିବୁ। ଜାହ୍ନବୀ ହସିବ କି କାନ୍ଦିବ ବୁଝିପାରିଲାନି। ସେ କିଛି ନ କହିଲେ ବି ବୁଢ଼ୀ ଗପି ଚାଲିଛି। ଉତ୍ତର ଦେଲେ ତ ଦିନରାତି ଅଣ୍ଟିବନି ଗପି ଗପି, ବେଳେବେଳେ ରାଗ ଲାଗେ, ବେଳେବେଳେ ହତାଶିଆ, ଅଧିକାଂଶ ସମୟ କାନ୍ଦ ଲାଗେ। ହେଇ ତ କାଲି ପରି ଦିଶୁଛି। ମାମୁଁ ହସି ହସି ଆସି ମାଇଙ୍କୁ କହିଲା, ବୁଝିଲୁ ଶୈଳ, ଜାନିଟା ଆମର କପାଳିଆ ଲୋ, ପିଲାଦିନ ବାପା ମାଆଙ୍କୁ ଖାଇଲା ସିନା, ହେଲେ ଯୁବା ବୟସକୁ ତା ଭାଗ୍ୟ ଖୋଲିଲା। ମାଇଁ ମୁହଁ ମୋଡ଼ି ଦେଇ କହିଲା, ମୋରି ଜୀବନକୁ ଝୁଣି ଖାଇଲା, ସେଇଟା କେମନ୍ତ ଭୁଲି ଯାଉଛ ମ, ବେକରେ ବାନ୍ଧି ଝିଅଟାକୁ ମୁଁ ଘାଣ୍ଟି ହେଉଛି, ଧିକ ତମ ଜମି ବାଡ଼ିକି। ମାମୁଁ ବିରକ୍ତିଆ ହୋଇ କହିଲେ, ହେଲା ହେଲା ସେତିକି, ଶୁଣୁ, ଏ ପରଦିନ ଯେଉଁ ତ୍ରିନାଥ ମେଳାକୁ ଯାଇଥିଲୁ ଲୋ ଜାନିକୁ ନେଇ, ସେଇଠି ପରା ହରିପୁର ଗାଁର ଅଜାମ୍ବର ପୁଅ ଦିଗମ୍ବର ଜାନିକୁ ଦେଖି ମୁହଁରେ ପଡ଼ିଗଲା। ବୁଢ଼ାବୁଢ଼ୀ ବି ରାଜି, ଦିଗାଟା ଦେଖିବାକୁ ଯେମିତି, ପଢ଼ା ବି ସେମିତି, କେଉଁଠି ବ୍ୟବସ୍ଥା କରି କେମିତି ଦୁଇ ପଇସା କରିବ ସେତିକୁ ହିମ୍ମତ ବି ସେତିକି। ଆଜି କଥା ଦେଇଦେଲି, ମାଇଁ କ'ଣ କହୁଥିଲା ଜାହ୍ନବୀ ଶୁଣିନଥିଲା। ତା ଆଗରେ ଖାଲି ମୁହଁ ପୋତି ବସିଥିବା ଦୁଇଟା ବୁଢ଼ାବୁଢ଼ୀ ଆଉ ଚଉରାସିଆ ଗୋରା ତକ ତକ ନିଶୁଆ ହୋଇ ଭେଣ୍ଡା ଟୋକାଟାର ତରଙ୍ଗ ତରଙ୍ଗ ଚାହାଣି ଘୁରି ବୁଲୁଥିଲା। ମେଳାକୁ ଯାଇଥିବା ବେଳେ କେତେ ଲୋକ ଭିଡ଼ରେ ସେଇ ବାଘା ନିଶୁଆ ଲୋକଟାର ଡାହାଣିଆ ଆଖି ଦୁଇଟା ଯେମିତିକୁ ଛାନିଆ କରିଦେଇଥିଲା। ତରକାରୀ ବସେଇ ଦେଖିବାକୁ ଭୁଲି ଯାଇଥିଲା ଜାହ୍ନବୀ, ହଠାତ୍ ପୋଡ଼ା ଗନ୍ଧର ଘର କମ୍ପି ଉଠିଲା। ସାନ ଛୁଆଟାକୁ କୋଳୁ ଫୋପାଡ଼ି ଦେଇ ମାଇଁ ଉଠି ଆସି ଗୋଇଠାଏ ପକାଇଲା ଜାହ୍ନବୀକୁ, ମର ଲୋ ଛତର ଖାଇ, କଥାଟା ପଡ଼ୁ ପଡ଼ୁ ଏମିତି ଓହ୍ଲେଇ ଓହ୍ଲେଇ ହେଲୁଣି ନା, ଆଉ ହାତ ଧରିଲେ ତ ପୃଥିବୀ ରଖିବୁନି, ହାଣ୍ଡିକ ତରକାରୀ ପୋଡ଼ି ଥୋଇଲୁଟି। ସେଦିନ କାନ୍ଦି କାନ୍ଦି ଜାହ୍ନବୀ ଖାଇନଥିଲା। ବାପା ମା' ଏକାଦିନ କି ହଇଜାରେ ମରିଗଲେ। 10 ବର୍ଷ ଜାହ୍ନବୀକୁ ମାମୁଁ ମାଇଁ ଅଚେତ ଅବସ୍ଥାରେ ତାଙ୍କ ଘରକୁ ନେଇ ଆସିଥିଲେ। ଶୁଣିଛି ବାପର ସବୁ ସମ୍ପତ୍ତି ମାମୁଁ ବିକ୍ରି କରିଦେଇ 7 ଦିନରେ ସବୁ ଭୁଲିଗଲା। ଜାହ୍ନବୀ ସେଦିନୁ 7 ବର୍ଷ ଧରି ମାଇଁର ରୋଷେଇ କରିଦେଉଛି, ଛୋଟ ଛୁଆଙ୍କ ଗୁହମୂତ କାଢ଼ୁଛି, ତଥାପି ପେଟ ପୁରେଇ ମାଇଁ ଦୁଇ ବେଳା ଦୁଇ ମୁଠା ଖାଇବାକୁ ଦେଇନି। ଚିରା ଲୁକାରେ ବିରୂପତାର 4 ଗାଁକୁ ଛିଟିକି ପଡ଼ିଥିଲା। ଗଲା ଅଇଲା ଲୋକେ ଦଣ୍ଡେ ଅଟକି ଯାଉଥିଲେ। ମାଇଁ କଥା କଥା କେ କହୁଥିଲା, ବଢ଼େଇ କୁଡ଼େଇ ଏଡ଼େ ଝିଅ କଲି, ବାଟିକ ସମ୍ପତ୍ତି ଖଇରାତ କଲି, ଆଉ କାହୁଁ ଆଣିବି ଯେ ଜାନି ଯୌତୁକ ଦେବି, ରୂପ ଦେଖି ଯଦି କିଏ ତମ୍ବା ତୁଳସୀଟେ ଉଠେଇ ନେବ ତେ ଭଗବାନ ଡାକ ଶୁଣିଲେ ବୋଲି ଜାଣିବି। ସେଇଆ ହେଲା। 7 ଦିନ ପରେ ମଙ୍ଗନ 8 ସଞ୍ଜ ବୁଢ଼େ ଜାହ୍ନବୀର ଦିଗମ୍ବର ସହିତ ହାତଗଣ୍ଠି ପଡ଼ିଗଲା। ସାଇ ସାରା ଲୋକ ବରକୁ ଦେଖି ହାଇ ହାଇ କଲେ। ସାଙ୍ଗସାଥି କାନେ କାନେ କହିଲେ, ରଜ ପରି ଚେହେରା, ଗୋଟିଏ ବୋଲି ପୁଅ, ପାଠ ସାଠ ପଢ଼ିଛି, ସହରରେ ବ୍ୟବସାୟ କରି ଘରକୁ ବୋଝ ବୋଝ ସମ୍ପତ୍ତି ଆଣୁଛି, ତହିଁରେ ହାକିମ ହୁକୁମାଙ୍କ ସଙ୍ଗେ ଭଲ ଭାବନାବ, ଭାଗ୍ୟରେ ଥିଲେ ଏମିତି ବର ମିଳେ। ଜାହ୍ନବୀ କିନ୍ତୁ କେଜାଣି କାହିଁକି ଖୁସି ହୋଇପାରୁନଥିଲା। ତା'ପର ଦିନ ସିଲ୍କି ସୂତା ମିଶା ନାଲି ରଙ୍ଗର ଆମ୍ବକଷି ଶାଢ଼ୀଟିଏ ପିନ୍ଧି ଗୋଡ଼ରେ ଅଳତା, ହାତରେ ଶଙ୍ଖା, ପାଣି ଗଛ ଲଗାଇ ସବାରିରେ ହରିପୁର ଗାଁର ମୋଡ଼ ପାଖରେ ପହଞ୍ଚିଥିଲା। ସେଠି କ'ଣ ହେଲା କେଜାଣି, ଲୋକଗୁଡ଼ାକ ଧାଁ ଧପଡ଼ କରି ଏଣେ ତେଣେ ଧାଇଁଥିଲେ ବ୍ୟସ୍ତ ହେଲା ଭଳି, କିଛି ବୁଝିପାରିଲାନି ଜହ୍ନବୀ। ମାଛି ଅନ୍ଧାରରେ ସବାରି ଫାଙ୍କରେ ଦିଶୁନଥିଲା ମୁହଁକୁ ମୁହଁ। ଅଧ ଘଣ୍ଟାଏ ଅଟକିଲା ପରେ ଫିର୍ ସବାରି ଉଠିଲା। ଶଙ୍ଖ ମହୁରୀ ଶବ୍ଦ ପବନରେ ଦୂରରୁ ଭାସି ଆସିଲା। ସବାରି ଫାଙ୍କ ଦେଇ ଜହ୍ନବୀ ଗାଁକୁ ଅନେଇ ଲୁକାସ ଚଢ଼ୁଥିଲା। ଏଇଲେ ଚୋର ଟିପି ଟିପି ମୁଣ୍ଡ ନୁଆଁ ତାକୁ ଘରେ ପଶିବାକୁ ହେବ। ଦେହ ମୁଣ୍ଡ ଚୁଡ଼ୁବୁଡ଼ୁ ହୋଇଗଲାଣି। ସପାରି ରହିଲା, ଅଟକିଗଲା ପାଲିଙ୍କି ବି। ଶଙ୍ଖ ମହୁରୀ ଓ ହୁଳହୁଳି ଶବ୍ଦରେ କାନ ଅତର ପଡ଼ିଗଲା। କିଏ ଜଣେ ଟାଣୁଆ ଖରଖରିଆ ହାତଟା ବଢ଼େଇ ତାକୁ ଝିକି ଆଣିଲା ସବାରି ଭିତରୁ। ଗୋଟାଏ ଗୋଡ଼ କାଢ଼ି ଆର ଗୋଡ଼ ଓଟାରି ଆଣିଲା ବେଳକୁ ଦେଖିଲେ ସେ ଗୁଡ଼ାଏ ନାଲି ପକଡ଼ିଆ ପୋଲିସ ଚାରିପଟରେ ଘେରିଗଲେଣି। ବାଡ଼ିଟାଏ ଧରି ଲୋକ ଗୁଡ଼ାଙ୍କୁ ଆଡ଼େଇ ନେଉ ସେଥିରୁ କ'ଣ କହିଲା, ଠିକ୍ ଅଛି ବୋହୁକୁ ଘରକୁ ନିଅ, ଏଇଠି ଗଇଁଠାଳ ଖୋଲି ପକାଅ, ବର କିନ୍ତୁ ଏଠୁ ଇଞ୍ଚେ ବି ଘୁଞ୍ଚିବ ନାହିଁ, ଲଗାଅ ହାତ କଡ଼ି, ହାରାମଜାଦା ମାମୁଁ ଘରକୁ ଚାଲୁ, ସେଇଠି ବୁଝାଯିବ ସବୁ। ବୁଢ଼ା ଜଣେ ବୋଧେ ଜହ୍ନବୀର ଶ୍ୱଶୁର ହେବେ କି କ'ଣ, ସେ ପୋଲିସର ଗୋଡ଼ ଦୁଇଟା ଧରି ଫୋ ଫୋ କାନ୍ଦି ଉଠି କହିଲା, ଆଜି କ ମହଲତ ଦିଅ ବାବୁ, ଖାଲି ସକାଳୁ ମୁଁ ପୁଅକୁ ନେଇ ଥାନାରେ ନିଜେ ସମର୍ପି ଦେଇ ଆସିବି, କେଡ଼େ ଶରଧାରେ। ଗୋଡ଼ଟା ଛିଞ୍ଚାଳି ଦେଇ ପୋଲିସ ବାବୁ କହିଲେ, ବୁଢ଼ା ସେ ମାୟା ଆଉ ଲଗାନା ପୁଅଠାରେ, ଯେତିକି ପାପ କଲୁ କଲୁ, ଏବେ ପୁରସ୍ତମ ଯେ ମାଳା ଜପ କର, ତୋ ଭାଗ୍ୟ ଭଲ ବେଦିରୁ ଆମେ ଉଠେଇ ନେଇନୁ, ନହେଲେ ମଙ୍ଗୁଳା କନ୍ୟାଟା ବିଷ ଖାଇ ମରିଥାନ୍ତା, ଉଠା ଉଠା ଶୀଘ୍ର ବୋହୁକୁ, ତେଣୁ ଆମକୁ ଏଇନେ 100 ମାଇଲ ଧାଇଁବାକୁ ହେବ। ଜହ୍ନବୀ କିଛି ବୁଝିଲା ପୂର୍ବରୁ, ଏମିତିକା ବନ୍ଦାପନ ହେବା ପୂର୍ବରୁ ଦିଗମ୍ବରକୁ ହାତ କଡ଼ି ପକାଇ ପୋଲିସମାନେ ବଡ଼ ଗାଡ଼ିଟାରେ ବସାଇ ପେଁ ପେଁ କରି ଚାଲିଗଲେ। ବନ୍ଦେଇବା ପାଇଁ ଆଣିଥିବା ଦୀପର ତେଲ ସୁଖୀ ସଳିତା ମରିଗଲା। ଚାଉଳ ବରକୋଳି ପତ୍ର ସେମିତି ପିତ୍ତଳ ଥାଳିଆଟାରେ ପଡ଼ିଥିଲା। ଜହ୍ନବୀ ଲୁହ ଲାଳରେ ଏକାକାର ହୋଇ ତଳେ ପଡ଼ିଯାଇଥିଲା। ଚଉଠି ଦିନ ପିଣ୍ଡ ପଡ଼ିଲାନି। ସପ୍ତମଙ୍ଗଳା ଦିନ ମାମୁଁ ଆସି ଜହ୍ନବୀକୁ ବୁଝାସୁଝା କରିଗଲେ। ମିଛରେ ସାଇ ଲୋକ ଦିଗମ୍ବରକୁ ଛୁରୀ କେସ୍ରେ ଜେଲ୍କୁ ପଠାଇଛନ୍ତି, ସେମାନଙ୍କୁ ଧର୍ମ ସହିବନି, ଆଉ ସେ ଯେମିତି ହେଉ ମାସ ଗୋଟାକରେ ତାକୁ ଜମି ବାଡ଼ି ବିକି ମୁକୁଳେଇ ଆଣିବ, ତାର ପ୍ରତିଶ୍ରୁତି ଦେଇ ଚାଲିଲେ। ଗଲା ଯେ ଗଲା, ଆଉ ଦେଖା ନାହିଁ। ଦିନ 15 9 ଶ୍ୱଶୁର ଭାତ ଛଡ଼ି ଠାକୁରଙ୍କ ପାଖେ ଅଧିଆ ପଡ଼ିଲେ। ସେ ଅଧିଆ ପଡ଼ିବା ବେଳେ ହିଁ ଜୀବ ଛାଡ଼ିଗଲା। ସାଇ ମାଇପେ ଗାଁ ଲୋକେ ଜହ୍ନବୀକି ଧିକ୍କାର କଲେ, ଘରେ ପାଦ ନ ଦେଉଣୁ ସତକୁ ସତ ସବୁ ଅମଙ୍ଗଳ ଘଟିଗଲା। ଏମିତିକି ସକ୍ଷମ ମଣିଷ ଶାଶୁ ତାର ଅଣ୍ଟା ଭାଙ୍ଗି ପଡ଼ିଗଲେ। ଧରିଲେ ଉଠିବ, ନ ଧରିଲେ ସେ ସିନ୍ଦୁକ କଡ଼ରେ ମୁଣ୍ଡ ଗଡ଼େଇ ପଡ଼ିଥିବ। ଅଫିମ ଟେଳା ଟେଳା ଖାଇଲେ ବି ନିଦ ତା ଆଖିକୁ ଆସୁନି। ହେଲେ କେମିତି କେଜାଣି, ଏତେ ଦୁର୍ଦ୍ଦଶାରେ ବି ଜହ୍ନବୀକୁ ସେମିତି ଅପମାନ୍ୟା ଗାଳି ସୋଧା ସେ ଦେଇନି, ସତେ ଯେପରି ସେ ଏକା ତାର ସାହା। ଜହ୍ନବୀ କରଲେ ଉଠେ ଶୋଇଲା, ଆଖି ବୁଝିଲେ ଅନ୍ଧାର, ଖୋଲିଲେ ବି ଅନ୍ଧାର। ସାଇର ନଣନ୍ଦ ଲେଖା ହେବି ଝିଅଟିଏ ବେଙ୍ଗ, ବେଳେବେଳେ ଆସୁଥିଲା, ଟିକେ ଦୁଃଖ ସୁଖ ହେଉଥିଲା, ଏବେକୁ ତା ବାପା ମା ଆକଟିଲାରୁ ସେ ବି ଆଉ ଆସୁନାହିଁ। ସାଇ ସାର ସମସ୍ତେ ଯେମିତି ଘରଟାକୁ ଆବାଚ୍ଛନ୍ଦ କରିଦେଲେଣି। କି ଅପକର୍ମ କରିଥିଲା ସେ ଗଲା ଜନ୍ମରେ ଯେ ଏଇ ଜନ୍ମରେ ଖାଣ୍ଟି ହୋଇ ମରିଗଲାଣି। ସେମିତି ଦିଗମ୍ବର ବି ସାଇ ଲୋକେ ତାକୁ କାହିଁକି ମିଛରେ ଜେଲ୍ ଖଟାଉଛନ୍ତି ସେଇ କଥାଟା ଜହ୍ନବୀ ବୁଝିପାରୁନାହିଁ। ସେତକ ଜାଣିପାରିଲେ ତେଣିକି ଯାହା ଆଖିକୁ ଦିଶନ୍ତା ସେ କରନ୍ତା, କିଛି ନହେଲେ ଦୌଡ଼ି କୁଆଡ଼େ ପଳାନ୍ତା, ନହେଲେ ବିଷ ଖାଇ ପ୍ରାଣ ଛାଡ଼ି ଦିଅନ୍ତା। ଏମିତି ମୁହଁ ଗୁଞ୍ଜି ଦିନରାତି ପଡ଼ି ରହିବା ଠାରୁ ମରିଯିବା 100 ଗୁଣେ ଭଲ। କେଉଁଠି ଯେମିତି ଗୋଟେ ଠକ୍ ଠକ୍ ଆବାଜ ଆସୁଛି, ବାଡ଼ି କପାଟଟା ଆଉ କ'ଣ ମେଲ କରିଦେଇଛି କି, ସେ କୁକୁରଟା ପଶିଲା ଆଉ ରକ୍ଷା ନାହିଁ। ଜହ୍ନବୀ ଉଠିଗଲା, ବୁଢ଼ୀକୁ ବୋଧେ ନିଦ ଟିକିଏ ଲାଗିଯାଇଛି, ଖରା ନଇ ଆସିଲାଣି। ଚାରିଆଡ଼େ ଚାହିଁ ଦେଖିଲା କେହି ନାହିଁ, ତଥାପି ଯେମିତି ମାଡ଼ି ମାଡ଼ି ପଡ଼ୁଛି, ମୂଷା କେଉଁଠି ଟୁକ୍ ଟୁକ୍ କରି କ'ଣ କାଟୁଛି କାଟୁ, ତାର କ'ଣ ଯାଇ ଆସେ। ଜହ୍ନବୀ ହାଣ୍ଡି ବାସନ ନେଇ ଗଡ଼ିଆକୁ ଚାଲିଗଲା। ଖରା ଥାଉ ଥାଉ ମାଝି ଆଣେ, ସଞ୍ଜ ବୁଡ଼କୁ ଗଳି ଲାଗିବ, କିଏ କେତେ ଦେଖି ଶୁଣି କହିବେ ସେ ସହିପାରିବନି। ବାସନ ମାଜି ସଞ୍ଜପତି ପଡ଼ୁଥିଲା ବେଳେ ବୁଢ଼ୀର ଖୁଁ ଖୁଁ କାଶ ସହ ପାଟି ଶୁଭିଲା। ଆଲୋ ଜାନି, ଆଲୋ ବୋହୁ, କାଶୀ ହାଟରୁ ଫେରିଲାଣି କି, ମୁଁ ନାଲି ଚା କଲୁ, ଲୋ ତଣ୍ଟିଟା ଶୁଖିଯାଉଛି। ଜାନି କିଛି ନ କହି ଉଠିଗଲା ବେଳକୁ ଦେଖିଲା କାଶୀନାଥ ସେମିତି ମୁଣ୍ଡରେ ଗାମୁଛଟା ଭିଡ଼ି ଘର ଭିତରକୁ ଆସିଲେ, ଆଉ ଜାନିକୁ ଦେଖିଲା କ୍ଷଣି ଆଖି ଦୁଇଟା ପୋଛି ଦେଇ କହିଲେ, ସବୁ ଚେଷ୍ଟା ବିଫଳ ହେଲା, ପୁଅକୁ 2 ବର୍ଷ ଜେଲ୍ ହୋଇଗଲା। ସାକ୍ଷୀ ଆଉ ଓକିଲ ଖାଲି ପଇସା ଖାଇଲେ ମା, ଜମି 5 ମାଣ ବନ୍ଧକ ରଖି ଯାହା ଆଣିଥିଲି କପଡ଼ଦକଟିଏ ବି ନାହିଁ। ଭାଗ୍ୟ ଭାଗ୍ୟ ଛଡ଼ା ପଥ ନାହିଁ। ଓଢ଼ଣା ଟାଣି କାନ୍ଥକୁ ନେସି ହୋଇ ଜାହ୍ନବୀ ଛିଡ଼ା ହୋଇଥିଲା। ଓଢ଼ଣା ଭିତରେ ସଂଜୟବତୀ ଫୁରଫୁର ହୋଇ ଜଳୁଥିଲା। ବୁଢ଼ୀ ପାଖକୁ କାଶୀନାଥ ଯିବା କ୍ଷଣି ଜାହ୍ନବୀ ସଂଜୟ ଧରି ଦାଣ୍ଡ ଚଉରା ପାଖକୁ ଚାଲିଗଲା। ସଂଜୟ ଥୋଇଦେଇ ମୁଣ୍ଡିଆ ମାରିଲା ବେଳେ ତା ପାଟିରୁ କିଛି ବୋଲି ଶବ୍ଦ ବାହାରିଲା ନାହିଁ। ସେ ବାରଣ୍ଡା ଉପରକୁ ଉଠି ଯାଇ ଶାଶୁର ଝରକା ପାଖରେ ଆଡ଼େଇ ଛିଡ଼ା ହେଲା। ବୁଢ଼ୀ କହୁଥିଲା, ପୁଅକୁ ନ ଆଣିଲେ ମୁଁ ଆଉ ଜୀବନ ରଖିବିନି କାଶୀ, ଯୁବା ବହୁ ଧରି ମୁଁ ପଡ଼ି ରହିଥିବି କେତେ ଦିନ, ବୋଝ ଉପରେ ନଳିତ ବିଡ଼ା। ଭାଗ୍ୟ, ତେବେ ଗୋଟାଏ କାମ କଲେ ଭଲ ହୁଅନ୍ତା ଭାଉଜ, ମୁଁ ତାକୁ ବାପ ଘର ନେଇଯିବି ବୋଲି କହି କାଲି କଲିକତା ନେଇଯାଉଛି, ଦେଖିବି ଯଦି ସାନ୍ତରା ଘର କିଛି କୂଳ କିନାରା। ବୁଢ଼ୀ ବାହୁନୀ କହି ଉଠିଲା, କେତେ ଆଶା କରିଥିଲି ସୁନ୍ଦର ବୋହୂ ହେଲେ ଟୋକାଟା ବାଟକୁ ଆସିବ, ହେଲେ ଘରେ ନ ପୋଷୁଣୁ ଚାଳ ବାଜିଲା, ଜମିଯାକ ତ ସହିଲା, ଏବେ ଜୁଆନ ଟୋକିଟାକୁ ମୁଁ ପୋଷିବି କେମିତି, କ'ଣ କାଞ୍ଜି କରିବି। ତୁମେ ସେ ଟୋକାଟାକୁ ଟିକେ ବୁଝେଇଲନି କାଶୀ, ମୁଁ କ'ଣ ଛାଡ଼ିଛି, ଦିନ ରାତି ଆଜକୁ 2 ମାସ ହେଲା ତା ପିଛା ଧାଇଁଛି, ଜେଲ୍ରୁ ମୁକୁଳି ସେ ଖଟରେ 24 ଘଣ୍ଟା ବଇଛି, ତେଣେ 2-2 ମାଇକିନା ରଖିଛି, ଏଠି ଦିନେ ତ ସେଠି ଦିନେ, ଦିଙ୍କର ମିଶି 5 ପିଲା, ତାଙ୍କ ପେଟ ପାଟଣା ବୁଝୁ ବୁଝୁ ତାର ବେଳ ଯାଉଛି, ଏଠିକି ଆସିବ ବୋଲି କାହିଁକି ଭଲସେ ମନ ଦେବ। ହାଇରେ କପାଳ, ମୁଁ କ'ଣ ଏତେ କଥା ଜାଣିଥିଲି, ଟୋକାଏ ବୟସ ବେଳେ ସେମିତି କରିଥାନ୍ତି, ପୁଣି ତ ବିଭା ଚୁରା ହୋଇ ଘର କରନ୍ତି, ମୋର ଭାଗ୍ୟହୀନ। କାଶୀ ତା ବାପ ଚାଲିଗଲା, ମୁଁ ଅଣ୍ଟା ଭାଙ୍ଗି ପଡ଼ିଛି, ଛାଡ଼, ମୁଁ କୁନାକୁ କହିଲି, ବାପା ତୁ ଯେମିତି 2 ପୋଷିଛୁ ସେମିତି 2 ରଖ, ଯଦି ସହରକୁ ନ ଆଣିପାରିବୁ ତେବେ 2 ମାସରେ ଥରେ ଘରକୁ ଯାଇ ବୁଲିଆ। ହେଲେ ସେ ନ ଶୁଣି କହିଲା, ସେ ବାହାଘର ପାଇଁ ତ ମୁଁ ଜେଲ୍ ଖଟିଲି, କେତେ ଜିନିଷ ଘରକୁ ନେଇଛି, ପୋଲିସ ଆସିଲେ ମୁଁ ତାକୁ ହାତ କରିନି, ମାତ୍ର ସେଇଥର ତ ଘରେ ନଥିଲି, ହାତ ଗଣ୍ଠି ପକାଇଲିନି ଯେ ହାତ କଡ଼ି ପକାଇଲି, ସେ ମାଇକିନାର ମୁହଁ ଚାହିଁବି ନାହିଁ ଦାଦି, ତାକୁ ଯୁଆଡ଼େ ନାହିଁ ସେଇଟା ପଠାଇ ଦିଅ। ଶାଶୁ ଧୀର ପାଟିରେ କ'ଣ କହିଲେ କି ଜାଣି ଜାହ୍ନବୀ ଶୁଣିପାରୁନଥିଲା, ତା ଦେହ ମୁଣ୍ଡ ବରଡ଼ା ପତ୍ର ପରି ଥରୁଥିଲା। ଶେଷକୁ କାଶୀନାଥ କହିଲେ, ମୁଁ ଯାଏ, ତମେ ବୋହୂକୁ ବାପ ଡକାଇଛି ବୋଲି କହିବ, କାଲି ସଞ୍ଜବୁଡ଼ି ନେଇଯିବି, ସାଆନ୍ତରା ନିଶ୍ଚୟ ଦରଦାମ କରିବ, କେତେକୁ କହିବି କହିଲ, ମୋ 10ରୁ କମ୍ ନୁହେଁ, 10,000 ବାଁ ହାତରେ ଧରିବ, ଡାହାଣ ହାତରେ ବଢ଼େଇ ଦେବ। କାଶୀନାଥ ଖଡ଼ମ ମାଡ଼ି ଉଠି ଆସିବାର ଶବ୍ଦ ହେଲା କ୍ଷଣି ଜାହ୍ନବୀ ପାରି ପଛ ଆଡ଼କୁ ଚାଲିଗଲା। ସେମିତି ଲମ୍ବି ଯାଇଛି ଛାପସା ଜହ୍ନ ଆଲୁଅରେ ପଡ଼ିଆଟା, ଚକୁଣ୍ଡା ଗଛର ପତ୍ର, ମଶାଣି ଗୁଡ଼ା ଓ ଶୂନଶାନ ରାସ୍ତା, ଯେମିତିକି ଡାକୁଛି ପଛରୁ ତାକୁ, ସେମିତି ଅଣ୍ଟାରେ ଲୁକା ଭିଡ଼ି ଜାହ୍ନବୀ ଦୌଡ଼ିବା ଆରମ୍ଭ କରିଥିଲା ସାମ୍ନା ଆଡ଼କୁ। ପଛୁଆଡ଼େ ଜହ୍ନ ଉଠୁଥିଲା ବଙ୍କେଇ କରି କୋଉ ଗଛ ଉହାଡ଼ରୁ, ତାର ତେର୍ଛା ଲୁଅ ଛିଟିକି ପଡ଼ିଥିଲା ଖାଁ ଖାଁ କରୁଥିବା ପଡ଼ିଆଟା ଉପରେ, ଚୁଲିରେ ଚା ବସିଥିବ, ବୁଢ଼ୀ ଡାକ ଛାଡ଼ୁଥିବ ରହି ରହି। ଜାହ୍ନବୀ ଦୌଡ଼ୁଥିଲା, କଣ୍ଟା ଝଣ୍ଟା ମାଡ଼ି କୋଡ଼ି ନ ମାନି ପଡ଼ିଆ ସେପଟେ ମଶାଣି ହୁଡ଼ା, ସେପଟେ ଆଖି ପାଉନଥିବା ଘାସ ଘେରା, ମାଟିର ଶେଷ ପାଖରେ କିଏ ଅଛି କ'ଣ ଅଛି କେଜାଣି, କିଛି ତାର ମନେ ପଡ଼ୁନଥିଲା, ସେ ଖାଲି ଛିନ୍କାନିଆ ହୋଇ ଥାଉଥିଲା, ଯେମିତି ବହୁତ ଦିନ ପରେ ସେ ସୁବିଧା ପାଇଛି ଦେଖିବ, ସେପଟେ ଆଖି ପାଉନଥିବା ପଡ଼ିଆ ସେପଟେ କ'ଣ ଅଛି କିଏ ଅଛି, ଜନ୍ମ ମରଣ ମଝି ମଝି ସେ ଜିନିଷଟା ସେଠି ଅଛି କି ନାହିଁ, ସେ କଥା ନିଜ ଆଖିରେ ଥରେ ଦେଖିନେଲେ କ୍ଷତି କ'ଣ। ଜାହ୍ନବୀ ଧାଉଁଥିଲା, ଯେତିକି ପଡ଼ିଆଟା ଲମ୍ବି ଲମ୍ବି ଯାଉଥିଲା ସେତିକି ଆଖି ସାମ୍ନାରେ ପରସ୍ତ ପରସ୍ତ ହୋଇ ଜହ୍ନର ଆଲୁଅ ନେସି ହୋଇଯାଉଥିଲା, ତାରି ଭିତରେ ଗଛ ବୃକ୍ଷ ନଦୀନାଳ ଅରମା କଣ୍ଟା ଝଣ୍ଟା ଆଉ ଅମାନିଆ ଅଜଣା ପକ୍ଷୀ ମୁହୂର୍ତ୍ତକ ପାଇଁ ସ୍ଥିର ହୋଇଯାଇଥିଲେ। ଆକାଶ ପଚାରୁଥିଲା ପୃଥିବୀକୁ, ଏ କ'ଣ କଲୁଲୁ ପାଷାଣି, ପାତାଳ ସୁ ସୁ ଗର୍ଜନ କରି ନିରବରେ କହୁଥିଲା ପୃଥିବୀକୁ, ସମ୍ଭାଳି ପାରିବିନି ଆଉଲ ଧରିତ୍ରୀ, କେତେ ବେଳ ହେଲା ପରଖିନେ, ଶୀଘ୍ର ଶୀଘ୍ର, ନହେଲେ ମୁଁ ଫଣାଟେ କି ଧରିପାରିବିନି ତତେ ଆଉ। ପୃଥିବୀ କେତେବେଳେ ଉପରକୁ ତ କେତେବେଳେ ତଳକୁ ଛୁଇଁ ବିଡ଼ି ବିଡ଼ି ହେଉଥିଲା, ଏକଟଣା ଝିଙ୍କାରି ଝିଁ ଝିଁ ଶବ୍ଦ ପରେ। ମହାକାଳର ବୁକ ଭିତରେ ଜୀବନ ମରଣ ମଝେ ମଝି ପୁସ୍ତକରେ ଜାହ୍ନବୀର ଅଲିଖିତ ପୃଷ୍ଠଟି ଦିଗ୍ବଳୟ ସେପଟେ ଫରଫର ଉଡ଼ୁଥିଲା କି ଟୁକୁର ଟୁକୁର ହୋଇ ଚିରି ଯାଉଥିଲା, କିଛି ବୁଝା ପଡ଼ୁନଥିଲା। ଏହା ସତ୍ତ୍ୱେ ସମସ୍ତେ ନିଜ ନିଜ କକ୍ଷରେ ଠିକ୍ ଭାବରେ ଘୁରୁଥିଲେ, ଆଉ ଜାହ୍ନବୀ ଜହ୍ନର ନିଶାରେ 2 ବାହୁ ବିସ୍ତାରେ ଧାଉଁଥିଲା। ଆଗକୁ ଆଗକୁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଅଲିଖିତ ପୃଷ୍ଠା। ରହୁଛୁ, ନମସ୍କାର।